ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର 37,210 କୋଟି ଟଙ୍କାର ଖର୍ଚ୍ଚ ଦାବି ଉପସ୍ଥାପନ କଲେ ବିଭାଗୀୟ ମନ୍ତ୍ରୀ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3,000ରୁ ଉର୍ଦ୍ଧ୍ୱ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଗୃହରେ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୃଣମୂଳ ସ୍ତରରେ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବେ ବରିଷ୍ଠ ଅଧିକାରୀ। ଏବଂ ଭୁବନେଶ୍ୱର ଜୟପୁର ଭୁବନେଶ୍ୱର ମଧ୍ୟରେ ଆଜିଠାରୁ ଆରମ୍ଭ ହେଲା ଅତିରିକ୍ତ ବିମାନ ସେବା। ବିଧାନସଭାରେ ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ 2024-25 ଆର୍ଥିକ ବର୍ଷ ପାଇଁ ଖର୍ଚ୍ଚ ଦାବି ଉପସ୍ଥାପନ କରିଛନ୍ତି। ମନ୍ତ୍ରୀ ମୋଟ 37,210 କୋଟି 37,08,000 ଟଙ୍କାର ଖର୍ଚ୍ଚ ଦାବି ଉପସ୍ଥାପନ କରିଛନ୍ତି। ଏନେଇ ଗୃହରେ ଆଲୋଚନା ଜାରି ରହିଛି। ରାଜ୍ୟରେ ଖୁବ୍ଶୀଘ୍ର ବଳଭଦ୍ର ଜୈବିକ ଚାଷ ମିଶନ ଆରମ୍ଭ କରାଯିବ। ଜୈବିକ କୃଷିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ମିଶନ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ କହିଛନ୍ତି। ବିଧାନସଭାରେ ଆଜି ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, କୃଷିଜୀବୀଙ୍କ ସହ ଜୈବିକ ଚାଷରେ ସଂଶ୍ଳିଷ୍ଟ ବେସରକାରୀ ସଂସ୍ଥାକୁ ମଧ୍ୟ ଏହି ମିଶନ ମାଧ୍ୟମରେ ପ୍ରୋହାହନ ଯୋଗାଇ ଦିଆଯିବ। 2018 ରାଜ୍ୟରେ ଜୈବିକ କୃଷିନୀତି କାର୍ଯ୍ୟକାରୀ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ 8 ଜିଲ୍ଲାକୁ ସାମିଲ କରାଯାଇଥିବା ବେଳେ ଏବେ 25 ଜିଲ୍ଲା ଏଥିରେ ଯୋଡ଼ି ହୋଇଥିବା ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ରାଜ୍ୟରେ ମୋଟ 69,720 ହେକ୍ଟର ଜମିରେ ଜୈବିକ ଚାଷ କରାଯାଉଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3,307 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ 29,177 ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 3 ଜଣଙ୍କର ମୃତ୍ୟୁ ଘଟିଛି। 2027 ସୁଦ୍ଧା ଫାଇଲେରିଆ ଓ 2030 ସୁଦ୍ଧା ମ୍ୟାଲେରିଆ ମୁକ୍ତ ଓଡ଼ିଶା ଗଠନ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଏପର୍ଯ୍ୟନ୍ତ କେହି ବି ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇନାହାନ୍ତି। ସେ ବାର୍ଡ ଫ୍ଲୁ ନେଇ ଆତଙ୍କିତ ନ ହେବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜ୍ୟ ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଆଜି ଏକାମ୍ର ପ୍ରକଳ୍ପକୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ମନ୍ତ୍ରୀ କହିଛନ୍ତି, ପ୍ରକଳ୍ପ କାର୍ଯ୍ୟକୁ 2025 ଜାନୁଆରୀ ସୁଦ୍ଧା ନିର୍ଣ୍ଣାୟକ ସ୍ଥିତିକୁ ପହଞ୍ଚାଇବାକୁ ଚେଷ୍ଟା କରାଯିବ। ରାଜ୍ୟରେ ବାର୍ଡ ଫ୍ଲୁ ନିୟନ୍ତ୍ରଣ ଏବଂ ନିରାକରଣ ଲାଗି 10 ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ଓଡ଼ିଶା ଗସ୍ତରେ ଆସି ଆଜି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ବିଶେଷଜ୍ଞ ଦଳ ପ୍ରଥମେ ପୁରୀ ଜିଲ୍ଲା ନିମାପଡ଼ାର ବୁଢ଼ାକେରାଠାରେ ପହଞ୍ଚ ସ୍ଥିତିର ଯାଞ୍ଚ କରିଥିଲେ। ପରେ ସାକ୍ଷୀଗୋପାଳ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ବିଶେଷଜ୍ଞମାନେ କ୍ଷତିଗ୍ରସ୍ତ ଚାଷୀଙ୍କ ସମେତ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ପୁରୀ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟାଳୟରେ ବାର୍ଡ ଫ୍ଲୁ ନେଇ ଆଲୋଚନା କରିଥିଲେ। ଏହି ବିଶେଷଜ୍ଞ ଦଳ ଆସନ୍ତାକାଲି ଆବଶ୍ୟକସ୍ଥଳେ ପିପିଲି ସମେତ ଡେଲାଙ୍ଗ ଓ ମୋଟାରୀ ଅଞ୍ଚଳ ପରିଦର୍ଶନ କରିବେ। ସୂଚନା ଅନୁସାରେ ପ୍ରଭାବିତ 4 ବ୍ଲକରେ ପ୍ରାୟ 49,000 କୁକୁଡ଼ା ମାରି ପୋତି ଦିଆଯାଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଏହାବ୍ୟତୀତ କୁକୁଡ଼ା ମାରିବା ଏବଂ ଫାର୍ମ ବିଶୋଧନ କାର୍ଯ୍ୟରେ 51 ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳ ନିୟୋଜିତ ହୋଇଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଚିବ ଓ ବରିଷ୍ଠ ଅଧିକାରୀମାନେ ତୃଣମୂଳ ସ୍ତରରେ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକର ତଦାରଖ କରିବେ। ଏନେଇ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି, ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସମୀକ୍ଷା କରିବା ସହ ସ୍ୱାସ୍ଥ୍ୟ ଶିକ୍ଷା ଆଦି ଭିଭିଭୂମିର ତଦାରଖ କରିବେ। ଏହି କ୍ରମରେ ବରିଷ୍ଠ ଆଇଏଏସ୍ ଅଧିକାରୀ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର, ଦେଓରଞ୍ଜନ କୁମାର ସିଂହଙ୍କୁ ଅନୁଗୁଳ, ସୁରେନ୍ଦ୍ର କୁମାରଙ୍କୁ କଟକ, ହେମନ୍ତ ଶର୍ମାଙ୍କୁ କେନ୍ଦୁଝର, ସୁଶୀଲ କୁମାର ଲୋହାନୀଙ୍କୁ କଳାହାଣ୍ଡି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ସେହିଭଳି ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ ବିଭାଗ ଓ ବର୍ଗରେ ମୋଟ 143 ଅଧ୍ୟାପକ ଓ ସହଯୋଗୀ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ସେଥିମଧ୍ୟରୁ 126 ପଦବୀ ପୂରଣ ପାଇଁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି ବୋଲି ଆଜି ବିଧାନସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ କହିଛନ୍ତି। ସେ କହିଛନ୍ତି, ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଖୁବ୍ଶୀଘ୍ର ଉଚ୍ଚସ୍ତରୀୟ ବୈଠକରେ ନିଷ୍ପଭି ନିଆଯିବ। ରାଜ୍ୟର ସମସ୍ତ ଉନ୍ନୟନ ପରିଷଦ ଭଙ୍ଗ କରିବା ପାଇଁ ସରକାର ନିଷ୍ପଭି ନେଇଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନୁମୋଦନ ଦେବା ପରେ ରାଜ୍ୟରେ ଥିବା ସମସ୍ତ 23 ସ୍ୱତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟକାରିତା ସମାପ୍ତ ହୋଇଛି। ଭୁବନେଶ୍ୱର ଜୟପୁର ଭୁବନେଶ୍ୱର ମଧ୍ୟରେ ଆଜିଠାରୁ ଅତିରିକ୍ତ ବିମାନ ସେବା ଆରମ୍ଭ ହୋଇଛି। ସପ୍ତାହର 3 ସୋମବାର, ବୁଧବାର ଓ ଶୁକ୍ରବାର ବିମାନଟି ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ଚଳାଚଳ କରିବ। ବିମାନଟି ସକାଳ 7:20 ଭୁବନେଶ୍ୱର ବିମାନ ବନ୍ଦରରୁ ବାହାରି 8:55 ଜୟପୁରରେ ପହଞ୍ଚବ। ସେବା ପ୍ରଦାନକାରୀ ଏୟାରଲାଇନ୍ସର ସୂଚନା ଅନୁସାରେ ଭୁବନେଶ୍ୱରରୁ ଜୟପୁର ଦେଇ ବିଶାଖାପଟ୍ଟନମ୍ ଯାଉଥିବା ଦ୍ୱିତୀୟ ବିମାନଟି ପୂର୍ବାହ୍ନ 11:15 ଭୁବନେଶ୍ୱରରୁ ବାହାରି ଅପରାହ୍ନ 12:50 ଜୟପୁରରେ ପହଞ୍ଚବ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର କାର୍ଗୋ ଟର୍ମିନାଲ୍ରୁ ପ୍ରଥମ ଥର ପାଇଁ ଦୁବାଇକୁ ଡ୍ରାଗନ୍ ଫଳ ରପ୍ତାନୀ ହୋଇଛି। ବଲାଙ୍ଗୀର ଜିଲ୍ଲାର ପାଟନାଗଡ଼ରେ ହୋଇଥିବା ଏହି ଫଳ ଦୁବାଇକୁ ରପ୍ତାନୀ ହୋଇଛି। ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହ କହିଛନ୍ତି ଆଜି 4 କ୍ୱିଣ୍ଟାଲ ଡ୍ରାଗନ୍ ଫଳ ରପ୍ତାନୀ କରାଯାଇଛି। ଏହି ଫଳ ଚାଷ ସମ୍ପୂର୍ଣ୍ଣ ରୂପେ ଜୈବିକ ପ୍ରକ୍ରିୟାରେ ହୋଇଛି। ସେ କହିଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟାନ କୃଷି ପାଇଁ ଚାଷୀମାନଙ୍କୁ ପ୍ରୋହାହନ ଦିଆଯାଉଛି। ଏଥିରେ କ୍ଷେତପୋଖରୀ, ସୁଗମ ଜଳସେଚନ ବ୍ୟବସ୍ଥା, ଡିବିଟି ମାଧ୍ୟମରେ ସବ୍ସିଡି ପ୍ରଦାନ ଆଦି ସାମିଲ ରହିଛି। ଉଦ୍ୟାନ କୃଷିର ଚାହିଦା ବଢ଼ୁଥିବାରୁ ଏହାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଚାଷୀମାନେ ଖୁବ୍ କମ୍ ସମୟ ମଧ୍ୟରେ ଅଳ୍ପ ଖର୍ଚ୍ଚରେ ଲାଭବାନ ହୋଇପାରୁଛନ୍ତି। ଉଦ୍ୟାନ କୃଷି ନେଇ ସରକାର ଖୁବ୍ ଶୀଘ୍ର ଯୋଜନା ପ୍ରଣୟନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବରୁ ଢେଙ୍କାନାଳର ଆମ୍ବ ଓ ବଲାଙ୍ଗୀରର ପୋଟଳ ବିଦେଶକୁ ରପ୍ତାନୀ ହୋଇଥିବା ବିଧାନସଭାରେ ଶ୍ରୀ ସିଂହଦେଓ ସୂଚନା ଦେଇଥିଲେ। ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଆଜିଠାରୁ ଆବେଦନପତ୍ର ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ନିରୂପିତ ନିର୍ଦ୍ଦିଷ୍ଟ ସ୍ଥାନ ଓ କାର୍ଯ୍ୟାଳୟଗୁଡ଼ିକରେ ହିତାଧିକାରୀମାନେ ଆବେଦନ କରିପାରିବେ। ସୁଭଦ୍ରା ଯୋଜନା ସମ୍ପର୍କିତ ତଥ୍ୟ ସହଜରେ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୱେବ୍ ପୋର୍ଟାଲ୍ ସୁଭଦ୍ରା .odisha.gov.in ଆରମ୍ଭ ହୋଇଛି। ଏହାସହ ଟୋଲ୍ ଫ୍ରି ନମ୍ଘର 1-4-6-7-8 ମଧ୍ୟ ଜାରି କରାଯାଇଛି। ସକାଳ 6:00 ରାତି 10:00 ପର୍ଯ୍ୟନ୍ତ ଏହି ନମ୍ଘରଟି କାର୍ଯ୍ୟକ୍ଷମ ରହୁଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ଅବସରରେ ଆସନ୍ତା ସୋମବାର 9 ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଛୁଟି ଘୋଷଣା କରାଯାଇଛି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଟାଉନ୍ହଲ୍ଠାରେ ବିଜେପିର ଜିଲ୍ଲାସ୍ତରୀୟ ସଦସ୍ୟତା ଅଭିଯାନ ଆଜି ଆରମ୍ଭ ହୋଇଛି। ଲୋକସଭା ସଦସ୍ୟ ମାଳବିକା କେଶରୀ ଦେଓ କାର୍ଯ୍ୟକ୍ରମରେ ସାମିଲ ହୋଇ ସଦସ୍ୟତା ହେଉଛି ଦଳଶକ୍ତିର ମୂଳାଧାର ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମ ଆସନ୍ତା 7 ମଣ୍ଡଳ ଓ ବୁଥ୍ ସ୍ତରରେ ଆୟୋଜନ କରାଯିବ ବୋଲି ସେ କହିଛନ୍ତି। ସେହିଭଳି କେନ୍ଦୁଝରର ପ୍ରତି ବୁଥ୍ରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ କିଭଳି ସଦସ୍ୟତା କାର୍ଯ୍ୟକ୍ରମକୁ ସଫଳ କରାଯିବ ତାହା ଉପରେ ଲୋକସଭା ସଦସ୍ୟ ଅନନ୍ତ ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗତକାଲିଠାରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ସଦସ୍ୟତା କାର୍ଯ୍ୟକ୍ରମ ଆସନ୍ତା 30 ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଟୋବର 1 15 ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ନାୟକ କହିଛନ୍ତି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନ୍ନପାଳର ଉକରା ହାଇସ୍କୁଲ୍ଠାରେ ପୀଡ଼ିତାଙ୍କୁ କ୍ଷତିପୂରଣ, ଅପରାଧୀଙ୍କୁ ଦଣ୍ଡବିଧାନ ନେଇ ପକ୍ସୋ ଆଇନ ସଂକ୍ରାନ୍ତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସମ୍ପାଦକ ନେହା ଅଗ୍ରୱାଲ, ଉପ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ ପ୍ରମୁଖ ଯୋଗଦେଇ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। କର୍ମଶାଳାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଜିଲ୍ଲାରେ ଚାଲିଥିବା ଡିଜିଟାଲ ଫସଲ ସର୍ବେକ୍ଷଣର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଡିଜିଟାଲ ଫସଲର ସର୍ବେକ୍ଷଣର ଉଚିତ ବ୍ୟବହାର ଓ ଉପକାରିତା ବିଷୟରେ କୃଷକ ସର୍ଭେକାରୀ ଦଳ ଓ ଅନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲାପାଳ ଏହି କାର୍ଯ୍ୟର ଠିକ୍ ତଦାରଖ ପାଇଁ ଜିଲ୍ଲା କୃଷି ଅଧିକାରୀ ଏବଂ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଜପତି ଜିଲ୍ଲା ସଂସ୍କୃତି ପରିଷଦର ପ୍ରଥମ ବୈଠକ ଆଜି ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଲୋପ ପାଇଯାଉଥିବା ଲୋକକଳା, ସଂସ୍କୃତି ଓ ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଆଲୋଚନା କରାଯାଇଛି। ସେହିପରି ଜିଲ୍ଲାର ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପାଳନ କରାଯିବା ସହ ଜିଲ୍ଲାର ପଞ୍ଜିକୃତ ଅନୁଷ୍ଠାନଗୁଡ଼ିକୁ ବର୍ଷକୁ ଥରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବା, ସଂସ୍କୃତି ଭବନ ନିର୍ମାଣ ଓ ଗଜପତି ଉତ୍ସବ ପାଳନ ଆଦି ଉପରେ ସଭ୍ୟମାନଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଛି। ପାଣିପାଗ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 8 ରବିବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 10 ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଛି। ଗତ ଜୁନ୍ ମାସ 1 ଆଜି ସୁଦ୍ଧା ରାଜ୍ୟରେ 12% କମ୍ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ 12 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡ଼ିଛି। ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର 27,210 କୋଟି ଟଙ୍କାର ଖର୍ଚ୍ଚ ଦାବି ଉପସ୍ଥାପନ କଲେ ବିଭାଗୀୟ ମନ୍ତ୍ରୀ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3,000 ଉର୍ଦ୍ଧ୍ୱ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଗୃହରେ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୃଣମୂଳ ସ୍ତରରେ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବେ ବରିଷ୍ଠ ଅଧିକାରୀ। ଏବଂ ଭୁବନେଶ୍ୱର ଜୟପୁର ଭୁବନେଶ୍ୱର ମଧ୍ୟରେ ଆଜିଠାରୁ ଆରମ୍ଭ ହେଲା ଅତିରିକ୍ତ ବିମାନ ସେବା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।